ओम शांति ओम शांति ओम शांति। आज बाबा दिव्य महावाक्य 8/9/2026 प्रातः मुरली पापदादा मधुबन। बाबा कहते मीठे बच्चे तुमर एवं ईश्वरीय न्यू ब्लड अर्थात युवा अवस्था तेणु तुमको बहुत खुशी रे भाषण करिबा आवश्यक उत्साह रहिबा दरकार जे शिव बाबा आमको पाठ पढ़ाउछन्ति। आज प्रश्न अच्छी तुम मानू निजर लक्ष्य ओ उद्देश्यर उल्लास स्थायी भाव रहु से क्यों उपाय अवलंबन कर उत्तर अच्छी निजर राजत्वर पासपोर्ट तैयारी करी रख ता तले वर्तमान साधारण चित्र उपरे राजार पोशाक सजा होइथिबा फोटो एवं ता उपरे शिव बाबा तेबे तुमर लक्ष्य ओ उद्देश्यर स्मृति सहजरे रहिब पकेटे सबुबेले एही पासपोर्ट फोटो पड़ी थाउ जदि केतेबेले मायार तोफान आसिब तेबे मने पड़िब जे एबे मोर एही पासपोर्ट तो रद्द होइजिब मु स्वर्ग को जाई परिबि नाही। गीत अछि रात के राही थक मत जाना शुभ की मंजिल दूर नहीं। ओम शांति। पिला माने तो एही गीतर अर्थ बुझिले एबे भक्ति मार्गर एही घोर अंधकार रात्रि शेष हैला। पिला माने जानी छंती जे एबे आम पाख को काल आसी परिब नाही आमे एठारे बसी छु आमर लक्ष्य उद्देश्य हैला मनुष्यरु देवता हेबा जेपरी सन्यासी माने कही थांती जे जदि तुमे निजकु मईसी भाविब तेबे सही भली रूप होइजिब ताहा हेला भक्ति मार्गर दृष्टांत जेपरी एही दृष्टांत मध्य अछि ना रामचंद्र मांकड़ मानंकर सेना द्वारा रावण उपरे विजय प्राप्त करिथिले तुमे एठारे बसी छ जानी छ जे आमे दी मुकुटधारी देवी देवता हेबो जेपरी स्कूल रे पाठ पढ़िबा बेले कहिथांती मु एही पाठ पढ़ी डाक्टर हेबी इंजीनियर हेबी तुमे जानिछो आमे ही पाठ पढ़ा द्वारा पुनर्बार देवी देवता हेउछु ए पुरुणा शरीर छाड़िला परे आरो जन्म को आम मुंड उपरे मुकुट थिबो वर्तमान एही दुनिया बहुत खराब बिकारी अटे नुआ दुनिया हेउछि फर्स्ट क्लास दुनिया पुरुणा दुनिया संपूर्ण थर्ड क्लास अटे एही दुनिया तो विनाश होइजिबो आमको विश्वर मालिक कराइला बाला निश्चय विश्वर रचयिता ही होइथिबे अन्य केही ए पाठ पढ़ाई पारिबे नाही शिव बाबा ही आमको पाठ पढ़ाई राजयोग सिखाउ छंती बाबा बुझाउ छंती जे आत्म अभिमानी हुओ आत्म अभिमानी हेबारे ही परिश्रम रहिछि संपूर्ण आत्म अभिमानी होइ गले आउ कौन दरकार तुमे माने तो ब्राह्मण ही अट जानिछ जे आमे एबे देवता हेबाकु जाउछु मनरे उल्लास रहुछि जे मु एही भली हेउछि पूर्वरु आमे कलिजुग नरकरे पतित थिलु असुर ओ देवता मानंक मध्यरे केते पार्थक्य रहिछि देवता माने केते पवित्र अटंती एठारे केते पतित मनुष्य अछंती जदिओ चेहरा मनुष्यंक भली किंतु चरित्र देख किपरि जो माने देवता मानंकर पुजारी अटंती से माने निजे मध्य देवता मानंक आगरे महिमा गान करिथंती आपण सर्वगुण संपन्न मो पाखरे कोनोसी गुण नाही एबे तुमे परिवर्तित होई देवता हेब कृष्णंकर पूजा ही एथि पई करिथंती जे आमे कृष्णपुरी को जीवो किंतु एकथा जानी नहंती जे केबे जीवो भक्ति करी चली छंती जे भगवान आसी आमको फल देबे भक्तिर फल हेला सद्गति तेबे एहा हेला पाठ पढ़ा प्रथमे तो एही निश्चय रहिबा दरकार जे आमको किए पाठ पढ़ाउ छंती ये हो छंती श्री श्री शिव बाबा तुमे पिला माने जानी छ जे बाबा आमको श्रीमत देउ छंती जे माने एही कथा जानी नहंती से माने किपरि श्रेष्ठ होई परिबे आजिकाली तो परस्पर को भ्रष्टाचारी कराइबा पई मत देउछंती भ्रष्ट मत अर्थात आसुरी मत एते सब ब्राह्मण श्री श्री शिव बाबा मतरे चालुछंती ପରମାତ୍ମାଙ୍କର ମତ ଦ୍ୱାରା ହିଁ ଶ୍ରେଷ୍ଠ ହେଉଛନ୍ତି। ଯାହାଙ୍କର ଭାଗ୍ୟରେ ଥିବ ସେହିମାନଙ୍କର ହିଁ ବୁଦ୍ଧିରେ ଧାରଣ ହେବ, ନଚେତ୍ କିଛି ହେଲେ ବି ବୁଝିପାରିବେ ନାହିଁ। ଯେବେ ଏହାକୁ ବୁଝିବେ ତେବେ ନିଜେ ହିଁ ସାହାଯ୍ୟ କରିବାରେ ଲାଗି ପଡ଼ିବେ। ଅନେକ ତ ଜାଣି ହିଁ ନାହାନ୍ତି ଯେ ଇଏ କିଏ, ସେଥିପାଇଁ ବାବା ମଧ୍ୟ କାହା ସହିତ ସାକ୍ଷାତ କରିନଥାନ୍ତି। ସେମାନେ ତ ଆହୁରି ନିଜର ଆସୁରୀ ମତ ଦେବାକୁ ଲାଗିବେ। ଏବେ ସମସ୍ତେ ମାନବ ମତରେ ହିଁ ଚାଲୁଛନ୍ତି। ଶ୍ରୀମତକୁ ନ ଜାଣିବା କାରଣରୁ ବ୍ରହ୍ମା ବାବାଙ୍କୁ ମଧ୍ୟ ନିଜର ମତ ଦେଉଛନ୍ତି। ଏବେ ବାବା ତୁମ ପିଲାମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ଆସିଛନ୍ତି। ଏବେ ପିଲାମାନେ କହୁଛନ୍ତି, ବାବା 5000 ବର୍ଷ ପୂର୍ବ ଭଳି ଆମେ ଆପଣଙ୍କ ସହିତ ସମ୍ବନ୍ଧ ଯୋଡ଼ିଛୁ। ଯେଉଁମାନେ ଏହି କଥା ଜାଣିନାହାନ୍ତି ସେମାନେ ଏହିଭଳି ଉତ୍ତର ଦେଇପାରିବେ ନାହିଁ। ପିଲାମାନଙ୍କର ପାଠପଢ଼ା ପ୍ରତି ବହୁତ ଆଗ୍ରହ ରହିବା ଦରକାର। ଏହା ବହୁତ ଶ୍ରେଷ୍ଠ ପାଠପଢ଼ା ଅଟେ, କିନ୍ତୁ ଏଥିରେ ମାୟା ମଧ୍ୟ ବହୁତ ବିରୋଧୀ ଅଟେ। ତୁମେ ଜାଣିଛ ଯେ ଆମେ ସେହି ପାଠ ପଢ଼ୁଛୁ ଯାହାଦ୍ୱାରା ଆମ ମୁଣ୍ଡ ଉପରେ 2 ମୁକୁଟ ରହିବ। ଭବିଷ୍ୟ ଜନ୍ମ ଜନ୍ମାନ୍ତର ପାଇଁ ଆମେ 2 ମୁକୁଟଧାରୀ ହେବୁ। ତେଣୁ ସେଥିପାଇଁ ସେହିଭଳି ପୁରୁଷାର୍ଥ ମଧ୍ୟ କରିବା ଉଚିତ। ଏହାକୁ କୁହାଯାଉଛି ରାଜଯୋଗ। କେତେ ଆଶ୍ଚର୍ଯ୍ୟ! ବାବା ସର୍ବଦା ବୁଝାଉଛନ୍ତି, ତୁମେ ଲକ୍ଷ୍ମୀନାରାୟଣଙ୍କର ମନ୍ଦିରକୁ ଯାଅ, ସେଠାରେ ଥିବା ପୂଜାରୀଙ୍କୁ ବି ତୁମେ ବୁଝାଇପାରିବ। ତାଙ୍କୁ ପ୍ରଶ୍ନ ପଚାର ଯେ ଲକ୍ଷ୍ମୀନାରାୟଣଙ୍କୁ ଏହି ପଦ କିପରି ମିଳିଲା, ଏମାନେ ବିଶ୍ୱର ମାଲିକ କିପରି ହେଲେ। ଏହିପରି ବସି ଅନ୍ୟମାନଙ୍କୁ ଜ୍ଞାନ ଶୁଣାଅ, ତେବେ ପୂଜାରୀଙ୍କର ମଧ୍ୟ କଲ୍ୟାଣ ହୋଇଯିବ। ତୁମେ ତାଙ୍କୁ କହିପାରିବ ଯେ ମୁଁ ଆପଣଙ୍କୁ ବୁଝାଉଛି, ଏହି ଲକ୍ଷ୍ମୀନାରାୟଣଙ୍କୁ ରାଜ୍ୟ କିପରି ମିଳିଲା। ଗୀତାରେ ମଧ୍ୟ ଭଗବାନ ଉବାଚ ରହିଛି ଯେ ମୁଁ ତୁମକୁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରାଉଛି। ତେବେ ପିଲାମାନଙ୍କର କେତେ ଉତ୍କଣ୍ଠା ରହିବା ଦରକାର! ଆମେ ଏହିଭଳି ହେଉଛୁ, ସେଥିପାଇଁ ନିଜର ଚିତ୍ର ଏବଂ ଭବିଷ୍ୟତ ରାଜ୍ୟୋତ୍ତର ଚିତ୍ର ମଧ୍ୟ ଏକ ସମୟରେ ତିଆରି କର। ତଳେ ତୁମର ବର୍ତ୍ତମାନର ସାଧାରଣ ଚିତ୍ର ଉପରେ ରାଜୋତ୍ତର ଚିତ୍ରର ହେଉ, ଏଥିରେ ତ କିଛି ଖର୍ଚ୍ଚ ନାହିଁ। ରାଜା ବେଶର ପୋଷାକ ତ ତୁରନ୍ତ ତିଆରି ହୋଇପାରିବ। ସେହି ଚିତ୍ରକୁ ନିଜ ପାଖରେ ରଖ, ତେବେ ତାହା ଘଡ଼ିକୁ ଘଡ଼ି ମନେ ପଡ଼ିବ। ଆମେ ମନୁଷ୍ୟରୁ ଦେବତା ହେବାକୁ ଯାଉଛୁ। ଉପରେ ଶିବ ବାବାଙ୍କ ଚିତ୍ର ରହୁ, ଏହିସବୁ ଚିତ୍ର ତିଆରି କରିବାକୁ ହେବ। ଆମେ ମନୁଷ୍ୟରୁ ଦେବତା ହେଉଛୁ, ଏହି ପୁରୁଣା ଶରୀର ଛାଡ଼ି ଆମେ ଦେବତା ହେବୁ, କାହିଁକିନା ଏବେ ଆମେ ରାଜଯୋଗ ଶିଖୁଛୁ। ଏଥିପାଇଁ ଏ ଚିତ୍ର ତୁମକୁ ସାହାଯ୍ୟ କରିବ। ଉପରେ ଶିବ ବାବାଙ୍କ ଚିତ୍ର, ତଳକୁ ରହିଛି ରାଜୋତ୍ତର ଚିତ୍ର, ତା ତଳେ ତୁମର ସାଧାରଣ ଚିତ୍ର। ଶିବ ବାବାଙ୍କଠାରୁ ଆମେ ରାଜଯୋଗ ଶିକ୍ଷା କରି 2 ମୁକୁଟଧାରୀ ଦେବତା ହେଉଛୁ। ଯଦି ପାଖରେ ଚିତ୍ର ଥିବ ତେବେ କେହି ପଚାରିଲେ ତୁମେ ତାଙ୍କୁ ବୁଝାଇ କହିପାରିବ, ଆମକୁ ସବୁକିଛି ଶିଖାଇଲା ବାଲା ଏହି ଶିବ ବାବା ଅଟନ୍ତି। ଏହି ଚିତ୍ରକୁ ଦେଖିଲେ ପିଲାମାନଙ୍କର ଉତ୍କଣ୍ଠା ବଢ଼ିବ। ଦୋକାନରେ ମଧ୍ୟ ତୁମେ ଏହି ଚିତ୍ର ରଖିପାରିବ। ଭକ୍ତି ମାର୍ଗରେ ବ୍ରହ୍ମା ବାବା ନାରାୟଣଙ୍କ ଚିତ୍ର ନିଜ ପାଖରେ ରଖୁଥିଲେ, ପକେଟରେ ମଧ୍ୟ ରହୁଥିଲା। ସେହିଭଳି ତୁମେ ବି ନିଜର ଫଟୋ ପକେଟରେ ରଖ, ତେବେ ମନେ ରହିବ ଯେ ଆମେ ପୁନର୍ବାର ମନୁଷ୍ୟରୁ ଦେବୀ ଦେବତା ହେଉଛୁ। ବାବାଙ୍କୁ ନିରନ୍ତର ମନେ ପକାଇବାର ଉପାୟ ବାହାର କରିବା ଆବଶ୍ୟକ। ବାବାଙ୍କ ସ୍ମୃତି ଭୁଲିଯିବାର ହିଁ ତଳକୁ ଖସିଯାଇଛ। ଯଦି ବିକାରର ବଶୀଭୂତ ହୋଇଯିବ ତେବେ ପୁଣି ଲଜ୍ଜା ଲାଗିବ ଯେ ଏବେ ତ ମୁଁ ଏହିପରି ଦେବତା ହୋଇପାରିବି ନାହିଁ। ମନକୁ ଖୁବ୍ ଜୋରେ ଆଘାତ ଲାଗିବ ଯେ ମୁଁ ଏବେ ଦେବତା କିପରି ହେବି। ବାବା କହୁଛନ୍ତି, ବିକାରର ବଶୀଭୂତ ହୋଇ ତଳକୁ ଖସିଯାଉଥିବା ପିଲାମାନଙ୍କର ଫଟୋ ବାହାର କରିଦିଅ, କୁହ ତୁମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନୁହେଁ, ତୁମର ଅନୁମତି ପତ୍ର ରଦ୍ଦ ହେଲା। ସେମାନେ ନିଜେ ମଧ୍ୟ ଅନୁଭବ କରିବେ, ମୁଁ ତ ପତିତ ହୋଇ ତଳକୁ ଖସିଗଲି, ଏବେ ସ୍ୱର୍ଗକୁ କିପରି ଯିବି। ଯେପରି ବାବା ନାରଦଙ୍କର ଉଦାହରଣ ଦେଉଛନ୍ତି, ପିତାଙ୍କୁ କୁହାଗଲା, ନିଜର ଚେହେରାକୁ ଦେଖ, ତୁମେ ଲକ୍ଷ୍ମୀଙ୍କୁ ବରଣ କରିବା ଯୋଗ୍ୟ ଅଟ। ଦର୍ପଣ ଦେଖିବାରୁ ଚେହେରା ମାଙ୍କଡ଼ ଭଳି ଦେଖାଗଲା, ସେହିପରି ମନୁଷ୍ୟମାନଙ୍କୁ ମଧ୍ୟ ଲଜ୍ଜା ଲାଗିବ। ମୋ ଭିତରେ ତ ଏହିସବୁ ବିକାର ଅଛି, ତେବେ ସେ ଲକ୍ଷ୍ମୀ ନାରାୟଣଙ୍କୁ କିପରି ବରଣ କରିପାରିବି? ବାବା ତ ବହୁତ ଗୁଡ଼ିଏ ଯୁକ୍ତି ତଥା ଉପାୟ ବତାଉଛନ୍ତି, କିନ୍ତୁ ବିଶ୍ୱାସ ମଧ୍ୟ ରଖିବା ଆବଶ୍ୟକ। ଯଦି ବିକାରରେ ଆଗ୍ରହ ଆସିଯାଏ, ତେବେ ଭାବିଥାନ୍ତି ଯେ ଏହି ସ୍ଥିତିରେ ମୁଁ ରାଜାମାନଙ୍କର ରାଜା ଦି ମୁକୁଟ ଧରି କିପରି ହେବି? ଏଥିପାଇଁ ପୁରୁଷାର୍ଥ କରିବା ଆବଶ୍ୟକ ନା? ବାବା ବୁଝାଉଛନ୍ତି ଯେ ଏହିପରି ସ୍ଥୂଳ ଉପାୟ ମାନ ରଚନା କର ଏବଂ ସମସ୍ତଙ୍କୁ ବୁଝାଇ ଚାଲ। ରାଜଯୋଗ ଦ୍ୱାରା ହିଁ ସତ୍ୟଯୁଗର ସ୍ଥାପନା ହେଉଛି, ଏବେ ବିନାଶ ସମ୍ମୁଖରେ ଉପସ୍ଥିତ। ଦିନକୁ ଦିନ ତୋଫାନ ଇତ୍ୟାଦି ମଧ୍ୟ ଅଧିକରୁ ଅଧିକ ଆସିବ, ବୋମା ଆଦିର ମଧ୍ୟ ପ୍ରସ୍ତୁତ ଚାଲିଛି। ତୁମେ ପିଲାମାନେ ଉଚ୍ଚପଦ ପାଇବା ପାଇଁ ପାଠ ପଢ଼ୁଛ, ତୁମେ ଥରେ ମାତ୍ର ପତିତରୁ ପବିତ୍ର ହେଉଛ। ମନୁଷ୍ୟମାନେ ବୁଝିପାରୁନାହାନ୍ତି ଯେ ଆମେ ନର୍କବାସୀ ଅଟୁ, କାରଣ ପଥର ବୁଦ୍ଧି ହୋଇଯାଇଛନ୍ତି। ଏବେ ତୁମେ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହେଉଛ। ଯଦି ଭାଗ୍ୟରେ ଥିବ, ତେବେ ତୁରନ୍ତ ବୁଝିଯିବେ, ନହେଲେ ଯେତେ ବି ଚେଷ୍ଟା କର, ବୁଦ୍ଧି ଖଟାଅ, ତାଙ୍କ ବୁଦ୍ଧିରେ ରହିବ ନାହିଁ। ବାବାଙ୍କୁ ହିଁ ଜାଣିନାହାନ୍ତି, ତେବେ ନାସ୍ତିକ ଅର୍ଥାତ୍ ଅନାଥ ଅଟନ୍ତି। ବର୍ତ୍ତମାନ ଧନୀ ଅର୍ଥାତ୍ ପିତାଙ୍କର ହେବା ଉଚିତ, ଯେହେତୁ ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି। ଏଠାରେ ଯେଉଁମାନଙ୍କ ପାଖରେ ଜ୍ଞାନ ଅଛି, ସେମାନେ ନିଜର ପିଲାମାନଙ୍କୁ ବିକାରରୁ ବଞ୍ଚାଇ ଚାଲିବେ। ଅଜ୍ଞାନୀ ଲୋକମାନେ ତ ନିଜ ଭଳି ପିଲାମାନଙ୍କୁ ମଧ୍ୟ ବିକାରରେ ଫସାଇ ଦେଇଥାନ୍ତି। ତୁମେ ଜାଣିଛ, ଏଠାରେ ବିକାରଠାରୁ ରକ୍ଷା କରାଯାଉଛି। କନ୍ୟାମାନଙ୍କୁ ତ ପ୍ରଥମେ ରକ୍ଷା କରିବା ଦରକାର। ଲୌକିକ ମାତାପିତା ତ ଯେପରି ପିଲାମାନଙ୍କୁ ବିକାର ମଧ୍ୟକୁ ଠେଲି ଦେଉଛନ୍ତି, ତୁମେ ଜାଣିଛ ଯେ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ। ସମସ୍ତେ ତ ଶ୍ରେଷ୍ଠାଚାରୀ ଦୁନିଆକୁ ଯିବା ପାଇଁ ଚାହୁଁଛନ୍ତି, କିନ୍ତୁ ତାହା କିଏ ତିଆରି କରିବ? ଭଗବାନ ଉପାଚ, ମୁଁ ଏହି ସାଧୁ ସନ୍ଥମାନଙ୍କର ମଧ୍ୟ ଉଦ୍ଧାର କରୁଛି। ଗୀତାରେ ମଧ୍ୟ ଲେଖାଯାଇଛି ଯେ ଭଗବାନଙ୍କୁ ହିଁ ସମସ୍ତଙ୍କର ଉଦ୍ଧାର କରିବାକୁ ପଡ଼ିବ। ଏକମାତ୍ର ଭଗବାନ ହିଁ ଆସି ସମସ୍ତଙ୍କର ଉଦ୍ଧାର କରୁଛନ୍ତି। ଏହି ସମୟରେ ଯଦି ଜଣାପଡ଼ିଯିବ ଯେ ବାସ୍ତବରେ ଗୀତାର ଭଗବାନ ଶିବ ଅଟନ୍ତି, ତେବେ କହି ହେଉନାହିଁ କ'ଣ ହୋଇଯିବ। କିନ୍ତୁ ଏବେ ଟିକେ ବିଳମ୍ବ ଅଛି, ନଚେତ୍ ସମସ୍ତଙ୍କର ଆସ୍ଥାନ ଏକଦମ୍ ହଲିବାକୁ ଲାଗିବ, ଯେପରି ସିଂହାସନ ହଲିଥାଏ ନା। ଲଢ଼େଇ ଯେତେବେଳେ ଲାଗିଥାଏ, ତେବେ ଜଣାପଡ଼ିଯାଏ ଯେ ଏହାଙ୍କର ସିଂହାସନ ହଲିବାକୁ ଲାଗିଲାଣି। ଏବେ ସିଂହାସନ ଛାଡ଼ିବାକୁ ପଡ଼ିବ। ଏବେ ଯଦି ଏମାନେ ହଲଚଲ ହୋଇଯିବେ, ତେବେ ଚହଳ ପଡ଼ିଯିବ, ନିକଟ ଭବିଷ୍ୟତରେ ଏହା ସବୁ ହେବ। ତେଣୁ ଭାଷଣ ଦ୍ୱାରା ବି ତୁମେ ସମସ୍ତଙ୍କୁ ବୁଝାଇ ପାରିବ। ଯେଉଁମାନେ ଭଲ ଭାବରେ ସଂସ୍କୃତ ଜାଣିଛନ୍ତି, ସେମାନେ ଶ୍ଳୋକ ମଧ୍ୟ ଶୁଣାଇ ପାରିବେ। ପତିତ ପାବନ ସମସ୍ତଙ୍କର ସଦ୍ଗତିଦାତା ନିଜେ କହୁଛନ୍ତି, ବାସ୍ତବରେ ମୁଁ ବ୍ରହ୍ମାଙ୍କ ଶରୀର ଦ୍ୱାରା ସତ୍ୟଯୁଗର ସ୍ଥାପନା କରୁଛି, ସମସ୍ତଙ୍କର ସଦ୍ଗତି ଅର୍ଥାତ୍ ଉଦ୍ଧାର କରୁଛନ୍ତି। ଭାଷଣ କରିବା ପାଇଁ ବହୁତ ଉତ୍ସାହ ରହିବା ଦରକାର। କନ୍ୟାମାନଙ୍କର ଯୁବାବସ୍ଥା ହୋଇଥିବା କାରଣରୁ ସେମାନେ ଜ୍ଞାନର ପଥର ମାରିପାରିବେ, ଅର୍ଥାତ୍ ଭଲ ଭାଷଣ କରିପାରିବେ। ଛାତ୍ରଛାତ୍ରୀମାନଙ୍କର ଯୁବାବସ୍ଥା ଅଟେ ନା, ସେଥିପାଇଁ ସେମାନେ ଖୁବ୍ ହଙ୍ଗାମା କରିଥାନ୍ତି, ପଥର ମାରିଥାନ୍ତି, ଏଥିରେ ସେମାନେ ବହୁତ ଆଗୁଆ ହୋଇଥାନ୍ତି। ବର୍ତ୍ତମାନ ତୁମର ମଧ୍ୟ ଈଶ୍ୱରୀୟ ଯୁବାବସ୍ଥା ଅଟେ। ତୁମେ ଜାଣିଛ ଯେ ସେମାନେ ନିଜର କେତେ କ୍ଷତି କରୁଛନ୍ତି, ତୁମର ଏହା ଈଶ୍ୱରୀୟ ଯୁବାବସ୍ଥା ଅଟେ। ତୁମେ ପୁରୁଣାର ନୂଆ ହେଉଛ, ତୁମର ଆତ୍ମା ଯାହାକି ପୁରୁଣା କଳିଯୁଗୀ ହୋଇଯାଇଛି, ତାହା ଏବେ ନୂଆ ସତୋପ୍ରଧାନ ସତ୍ୟଯୁଗୀ ହେଉଛି। ତେଣୁ ପିଲାମାନଙ୍କର ବହୁତ ଉତ୍ସାହ ରହିବା ଦରକାର, ନିଜର ଈଶ୍ୱରୀୟ ସ୍ଥିତିକୁ ସ୍ଥାୟୀ ରଖିବା ଦରକାର। ନିଜର ସମସାଥୀମାନଙ୍କୁ ଉପରକୁ ଉଠାଇବା ଦରକାର। ଗୁରୁ ମାତା ବୋଲି ମଧ୍ୟ ଗାୟନ କରାଯାଏ। ମାତା କେବେ ଗୁରୁ ହୋଇଥାଏ ତାହା ତ ତୁମେମାନେ ଜାଣିଛ। ଗୁରୁ କରିବାର ପରମ୍ପରା ଏବେ ଚାଲୁଛି। ମାତାମାନଙ୍କ ଉପରେ ବାବା ଆସି ଜ୍ଞାନ ଅମୃତର କଳସ ରଖିଛନ୍ତି। ଏହିପରି ହିଁ ଆରମ୍ଭ ହୁଏ। ସେଣ୍ଟର ଖୋଲିବା ପାଇଁ ମଧ୍ୟ କହିଥାନ୍ତି ଆମର ବ୍ରାହ୍ମଣୀ ଦରକାର। ବାବା କହୁଛନ୍ତି ନିଜେ ନିଜେ ସେବା କେନ୍ଦ୍ର ଚଲାଓ, କିନ୍ତୁ ସେମାନଙ୍କର ସାହସ ନାହିଁ। ସେଥିପାଇଁ କହୁଛନ୍ତି ଆମର ମାତା ଆବଶ୍ୟକ। ଏହା ମଧ୍ୟ ଠିକ୍ କଥା ଯେ ମାତାମାନଙ୍କୁ ସମ୍ମାନ ଦେଉଛନ୍ତି। ଆଜିକାଲି ଦୁନିଆରେ ପରସ୍ପରକୁ ଲେଙ୍ଗଡ଼ା କ୍ଷଣିକ ସମ୍ମାନ ଦେଉଛନ୍ତି, ସ୍ଥାୟୀ ଭାବରେ କାହାକୁ ସମ୍ମାନ ମିଳୁନାହିଁ। ବର୍ତ୍ତମାନ ତୁମମାନଙ୍କୁ ସ୍ଥାୟୀ ରୂପେ ରାଜ୍ୟ ଭାଗ୍ୟ ମିଳୁଛି। ତୁମକୁ ବାବା କେତେ ପ୍ରକାରରେ ବୁଝାଉଛନ୍ତି, ନିଜକୁ ସର୍ବଦା ହର୍ଷିତ ମୁଖ ରଖିବା ପାଇଁ ବାବା ବହୁତ ଭଲ ଭଲ ଯୁକ୍ତିମାନ ବତାଉଛନ୍ତି। ତେଣୁ ନିଜ ପ୍ରତି ସୁଭାବନା ରହିବା ଉଚିତ। ଓହୋ, ମୁଁ ଏହିପରି ଲକ୍ଷ୍ମୀ ନାରାୟଣ ହେଉଛି। ଯଦି କାହାର ଭାଗ୍ୟରେ ନଥିବ ତେବେ ସେ ପୁରୁଷାର୍ଥ କ'ଣ କରିବ? ବାବା ତ ପୁରୁଷାର୍ଥ କରିବା ପାଇଁ ଯୁକ୍ତି ବତାଉଛନ୍ତି। ବାବା କହୁଛନ୍ତି ପୁରୁଷାର୍ଥ କେବେ ବ୍ୟର୍ଥ ଯାଏ ନାହିଁ, ଏହା ତ ସର୍ବଦା ସଫଳ ହିଁ ହୋଇଥାଏ। ଏହିପରି ହିଁ ରାଜଧାନୀ ସ୍ଥାପନ ହୋଇଯିବ। ବିନାଶ ମଧ୍ୟ ମହାଭାରୀ ଅର୍ଥାତ୍ ଭୀଷଣ ଆକାରରେ ମହାଭାରତ ଲଢ଼େଇ ଦ୍ୱାରା ହିଁ ହେବ। ଆଗକୁ ତୁମେମାନେ ମଧ୍ୟ ଶକ୍ତିଶାଳୀ ହୋଇଯିବ। ତେବେ ସାଧୁସନ୍ଥମାନେ ସବୁ ଆସିବେ, ସେମାନେ ଏବେ ବୁଝିବେ ନାହିଁ, ନଚେତ୍ ସେମାନଙ୍କର ରାଜତ୍ୱ ସମାପ୍ତ ହୋଇଯିବ। ତୁମ ପାଖରେ ବହୁତ ଭଲ ଭଲ ଚିତ୍ର ରହିଛି। ଏହା ହେଲା ସଦ୍ଗତି ଅର୍ଥାତ୍ ସୁଖଧାମ, ତାହା ହେଲା ମୁକ୍ତିଧାମ। ବୁଦ୍ଧି ମଧ୍ୟ କହୁଛି ଆମେ ସବୁ ଆତ୍ମାମାନେ ନିର୍ବାଣଧାମରେ ରହିଥାଉ, ଯେଉଁଠାରୁ ପୁଣି ଏହି ସ୍ଥୂଳଧାମକୁ ଆସୁଛୁ। ଆମେ ଆତ୍ମାମାନେ ସେଠାକାର ଅର୍ଥାତ୍ ଆତ୍ମିକ ଲୋକର ଅଧିବାସୀ ଅଟୁ। ଏହି ଖେଳ ହିଁ ଭାରତକୁ ଆଧାର କରି ତିଆରି ହୋଇଛି। ଶିବ ଜୟନ୍ତୀ ମଧ୍ୟ ଏଠାରେ ପାଳନ କରୁଛନ୍ତି। ବାବା କହୁଛନ୍ତି ଏବେ ମୁଁ ଆସିଛି, ଅଳ୍ପ ପରେ ପୁଣି ଆସିବି, ଭାରତ ହିଁ ସ୍ୱର୍ଗ ହେବ। କହିଥାନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ଏବେ ନାହିଁ, ପୁଣି ହେବ। ତେବେ ନିଶ୍ଚିତ ନର୍କବାସୀମାନଙ୍କର ବିନାଶ, ସ୍ୱର୍ଗବାସୀମାନଙ୍କର ସ୍ଥାପନା ହେବା ଆବଶ୍ୟକ। ତେଣୁ ତୁମେ ତ ସ୍ୱର୍ଗବାସୀ ହେଉଛ, ପୁଣି ନର୍କର ବିନାଶ ହୋଇଯିବ, ଏ ବିଷୟରେ ମଧ୍ୟ ବୁଝିବା ଆବଶ୍ୟକ। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରତ୍ୟେକଙ୍କ ପ୍ରତି ଶୁଭ ଭାବନା ରଖିବାକୁ ହେବ। ସମସ୍ତଙ୍କୁ ସଚ୍ଚା ଅର୍ଥାତ୍ ପ୍ରକୃତ ସମ୍ମାନ ଦେବାକୁ ହେବ। ସତ୍ୟଯୁଗୀ ରାଜଧାନୀରେ ଉଚ୍ଚପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଦ୍ୱିତୀୟ ନମ୍ବର, ଆତ୍ମ ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ହେବ। ମନୁଷ୍ୟ ମତ ଛାଡ଼ି ଜଣକଙ୍କର ଶ୍ରୀମତରେ ଚାଲିବାକୁ ପଡ଼ିବ, ପାଠପଢ଼ାର ଉତ୍ସାହରେ ରହିବାକୁ ହେବ। ଆଜିର ବରଦାନ ଅଛି, ସର୍ବ ଆତ୍ମାଙ୍କର ପତିତ ସଂକଳ୍ପ ବା ମନୋବୃତ୍ତିକୁ ଭସ୍ମ କରୁଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ଭବ। ବିସ୍ତାରରେ ଅଛି, ଯେପରି ସୂର୍ଯ୍ୟ ନିଜର କିରଣ ଦ୍ୱାରା ପଙ୍କ କାଦୁଅକୁ ବା ଅଳିଆ ଆବର୍ଜନାର କୀଟାଣୁ ଗୁଡ଼ିକୁ ଭସ୍ମ କରିଦେଇଥାଏ, ସେହିପରି ଯେତେବେଳେ ତୁମେମାନେ ମାଷ୍ଟର ଜ୍ଞାନ ସୂର୍ଯ୍ୟ ହୋଇ କୌଣସି ବି ପତିତ ଆତ୍ମାକୁ ଦେଖିବ, ସେତେବେଳେ ତାର ପତିତ ସଂକଳ୍ପ, ପତିତ ମନୋବୃତ୍ତି ବା ଦୃଷ୍ଟି ଭସ୍ମ ହୋଇଯିବ। ପତିତ ପାବନୀ ଆତ୍ମାକୁ ପତିତ ସଂକଳ୍ପ ଆକ୍ରମଣ କରିପାରିବ ନାହିଁ। ପତିତ ଆତ୍ମାମାନେ ପତିତ ପାବନୀ ଆତ୍ମାମାନଙ୍କର ନିକଟରେ ନିଜକୁ ସମର୍ପଣ କରିଦେବେ। ସେଥିପାଇଁ ମାଇଟ୍ ହାଉସ୍ ଅର୍ଥାତ୍ ମାଷ୍ଟର ଜ୍ଞାନ ସୂର୍ଯ୍ୟ ସ୍ଥିତିରେ ସର୍ବଦା ସ୍ଥିତ ହୋଇ ରୁହ। ଆଜିର ସ୍ଲୋଗାନ ଅଛି, ନିଜର ଧାରଣା ସ୍ୱରୂପ ଦ୍ୱାରା ଯୋଗୀ ଜୀବନର ପ୍ରଭାବ ପକାଇବା ହିଁ ବହୁତ ବଡ଼ ସେବା ଅଟେ। ଅବ୍ୟକ୍ତ ଇଶାରା, ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ଯେପରି ଗାୟନ ରହିଛି ଯେ ଭାଗ୍ୟ ବିଧାତା ବାବା ବ୍ରହ୍ମାଙ୍କ ଦ୍ୱାରା ଭାଗ୍ୟ ବାଣ୍ଟିଥିଲେ, ତେଣୁ ଯାହା ବ୍ରହ୍ମାଙ୍କର କାର୍ଯ୍ୟ ତାହା ବ୍ରାହ୍ମଣମାନଙ୍କର କାର୍ଯ୍ୟ। ଦୁନିଆର ଲୋକମାନେ ଲୁଗାପଟା ବାଣ୍ଟିଥାନ୍ତି, ଭୋଜନ ବାଣ୍ଟିଥାନ୍ତି, ପାଣି ବାଣ୍ଟିଥାନ୍ତି, କିନ୍ତୁ ଶ୍ରେଷ୍ଠ ଭାଗ୍ୟ ତ କେବଳ ତୁମେ ଭାଗ୍ୟ ବିଧାତାଙ୍କ ସନ୍ତାନମାନେ ହିଁ ବାଣ୍ଟିପାରିବ। ଯାହାକୁ ଭାଗ୍ୟ ପ୍ରାପ୍ତ ହୋଇଯିବ ତାକୁ ସବୁକିଛି ପ୍ରାପ୍ତ ହୋଇଯିବ। ସେଥିପାଇଁ ଭାଗ୍ୟ ବାଣ୍ଟିବାରେ ଉଦାର ହୃଦୟ ହୁଅ। ଆଚ୍ଛା, ଓମ୍ ଶାନ୍ତି।